Sri तदन्वय जब जहाँ कर सेवया सेवा द्वारा चरण चरण पद्म पद्म पवित्र पवित्र रेणु रेणु सद्य तत्क्षणा क्षत सफा कर दिखती अखिल समस्त नल महिला प्रतिलब्ध प्राप्त शीलम स्वभाव न नाही श्री लक्ष्मीदेवी विरक्तम विरक्त अपि एपरिकि जद्यो मां मुद्दे विजहाति त्याग करती जस्य जेऊ लक्ष्मीकर प्रख्यालवार्थन क्लेशमात्र कृपा कटक्य लाभ निमित्त इतरे ब्रह्मादि अन्य मने नियमान तपव्रतादि वहन्ति पालन करता श्लोक अनुमत भगवान कहले मोर भक्तमान कर सेवा द्वारा मोर पादपद्म स्थित रेणु पवित्र हुई समस्त लोकंकर कामादि मंद समूह पाप समूह तत्क्षणात् विनष्ट करे एवं तद्वारा मु एक प्रकार स्वभाव लाभ करती जे ब्रह्मादि देवतागण ओ अन्य माने जो कमलांकर कृपा कटा के लेश मात्र लाभ करने निमित्त तप व्रतादि बहुविध नियम पालन करथांती से कमला मु विरक्त हेले सुधा क्षणकाल मत त्याग करती ना श्रीपाद भगवान और भक्त मध्य संबंध अति सुंदर अप्राकृत भाव सुंदर जेपरी भक्त भावे जे से भगवान को भक्त होता हेतु से समस्त सद्गुण संपन्न होती भगवान भावती जे से सेवक सेवा करता हेतु तर समस्त दिव्य गुण वृद्धिलाभ कर अन्य कथा यह ही कह पारे जेपरी भक्त भगवान को सेवा करने सतत व्याकु तद्रूप भगवान भक्त सेवा करने सर्वदा व्याकु भगवान यार स्वीकार करपरी गुण अच्छी जद्वारा कौन से व्यक्ति चरण पद्म एक रेणु लाभ कले तत्क्षणा एक महात्मा हो जाए तथापि से कहते ये महानता भक्तवात्सल जो ही संभवपर हो यही कारण जो लक्ष्मीदेवी त्याग करते ना केवल जे जड़े लक्ष्मी सेवार निजुक्त अच्छा नुहे हजार हजार लक्ष्मी सेवार निजुक्त अच्छा ये भौतिक जगत में लक्ष्मीदेवी लेशमात्र कृपा कटा के लाभ करने निमित्त लोक मैंने तप व्रत आदि बहुविध नियम पालन करते भगवान केवल कौन सी प्रकार भक्त अवमानना सह करते ना तेणु से भक्तवत्सल नामक ख्याति अर्जन कर मुझे सर्वप्रथमें मंदिर मुख्य शिपाद प्रतापुर पादपत्म मोर प्रणाम नवेदन कर श्लोक भगवान मुखपद्म निर्गत यह सब श्लोक एगार श्लोक तेणु ये श्लोक भगवान कहते ये जत् सेवया चरण पद्म पवित्र रेणु भगवान भगवान होती पवित्र परम पवित्र भगवत गीतार अर्जुन कहता परम ब्रह्म परम धाम पवित्रम परम भगवान पुरुषम शाश्वतम दिव्यम आदिदेव वदन विभु भगवान होती परम ब्रह्म से होती परम ब्रह्म आम होते अणु ब्रह्म से होती परम ब्रह्म भगवान एक जीव भितर तपात रही परम धाम से होती प्रकृति आश्रय आम तेरे आश्रित होकर रही पुरुष से होती पुरुष से होती उपभोगकारी आम होते शक्ति उपभोग दवा निमित्त उद्दिष्ट एवं से शाश्वत भाव रही आम से भाव शाश्वत भाव रहीचे गुणात्मक भाव में भगवान सहित आम सामान भगवान दिव्य भगवान शरीर दिव्य एवं भगवान जन्मकर्म जमी दिव्यम कह किंतु आमे यदि दिव्य किंतु ये शरीर जो प्राप्त होचे ये हूँ भौतिक शरीर प्राप्त होचे किंतु प्रभुपाद महाराज कहते आम समस्त गोटे दिव्य शरीर रही किंतु से शरीर बर्तमान जमती आम जन जेल को गले तार पोशाक काढ़ी दि जाए गोटे जेल पोशाक दि जाए ସେହିଭଳି ଭାବରେ ଆମକୁ ଏଇ 84 ଲକ୍ଷ ପ୍ରକାର ପୋଷାକରୁ ଗୋଟିଏ ପ୍ରକାର ପୋଷାକ ମିଳିଛି ଆମକୁ, କିନ୍ତୁ ଆମର ଯେଉଁ ପ୍ରକୃତ ପୋଷାକ, ଆମ ଯେଉଁ ପ୍ରକୃତ ଶରୀର ସେ ରହିଛି। ଜଣେ ଯେତେବେଳେ ଭୌତିକ ଜଗତରୁ ମୁକ୍ତି ଲାଭ କରେ ସେତେବେଳେ ସେ ଦିବ୍ୟ ଶରୀର ଲାଭ କରେ। ତେଣୁ ଆମେ ଦେଖିବା ଯେତେବେଳେ ମଣିଗ୍ରୀବ ଏବଂ ନଳକୁବର ଏଇ ଦୁଇଜଣ ଅଭିଶାପଗ୍ରସ୍ତ ହୋଇଥିଲେ, ବୃକ୍ଷ ହୋଇଥିଲେ, କିନ୍ତୁ ଯେତେବେଳେ ଭଗବାନ ତାଙ୍କ ଋତୁ ଫଳରେ ତାଙ୍କୁ ଉଦ୍ଧାର କରିଥିଲେ ସେତେବେଳେ ସାଙ୍ଗେ ସାଙ୍ଗେ ସେ ଦିବ୍ୟ ଶରୀର ପ୍ରାପ୍ତ ହେଲେ। ତାଙ୍କୁ ତିଆରି କରିବାକୁ ପଡ଼ିଲାନି, କେଉଁଠି ଟେଲର ପାଖକୁ ଯାଇକରି ସେ ଶରୀର ପାଇଁ ଏସବୁ ନାହିଁ, ମାନେ ତତ୍କ୍ଷଣାତ୍ ସେ ଶରୀର ପ୍ରାପ୍ତ ହେଲେ, ଦିବ୍ୟ ଶରୀର ପ୍ରାପ୍ତ ହେଲେ। ଯଦିଓ ସେ ଶରୀର ଦିବ୍ୟ କହିଲେ ଏଇ ସ୍ୱର୍ଗୀୟ ଶରୀର ପ୍ରାପ୍ତ ହେଲେ, ଦେବତାଙ୍କ ଶରୀର ପ୍ରାପ୍ତ ହେଲେ। ତେଣୁ ଭଗବାନଙ୍କ ଇଚ୍ଛାରେ ସମସ୍ତେ ଏଇ ଯେଉଁ 84 ଲକ୍ଷ ପ୍ରକାର ଶରୀର ଦିଆଯାଇଛି ଆମକୁ, ବ୍ରହ୍ମା ସେ ନିୟମଟି ଜାଣିଛନ୍ତି କିଭଳି ସୃଷ୍ଟି କରାଯିବ ଏ ଶରୀର, ଏଭଳି ଭାବରେ ସୃଷ୍ଟି କରିଛନ୍ତି ଯେ ବୃଦ୍ଧି ହୋଇ ଚାଲିଛି। ଶରୀର ସୃଷ୍ଟି ହେବ, କିଛି କାଳ ବୃଦ୍ଧି ହେବ, କିଛି କାଳ ସ୍ଥିର ରହିବ, ତାପରେ ମାନେ ବଂଶବୃଦ୍ଧି କରିବ, ତାପରେ କ୍ଷୟ ହେବ ଏବଂ ଅନ୍ତିମରେ ଧ୍ୱଂସ ହୋଇଯିବ। ଏଇ 6ଟି ବିକାର ରହିଛି ଏ ଭୌତିକ ଶରୀରରେ। ତେଣୁ ସେହିଭଳି ଭାବରେ ସେ କୌଶଳଟି ବ୍ରହ୍ମା ଜାଣିଛନ୍ତି କିଭଳି ଶରୀରକୁ ସୃଷ୍ଟି କରାଯିବ। ତେଣୁ ସେ ଭଗବାନଙ୍କୁ ସ୍ତୁତିରେ ଅର୍ଜୁନ କହୁଛନ୍ତି, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ, ସେ ହେଉଛନ୍ତି ପବିତ୍ର ଏବଂ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦିଦେବଂ ଅଜଂ ବିଭୁ, ସେ ହେଉଛନ୍ତି ଆଦିଦେବ, ସେ ହେଉଛନ୍ତି ମୂଳ, ସବୁକିଛିର ମୂଳ ହେଉଛନ୍ତି ସିଏ ଏବଂ ସିଏ ହେଉଛନ୍ତି ଅଜଂ। ଅଜଂ କହିଲେ ତାଙ୍କର ଜନ୍ମ ନାହିଁ ଏବଂ ସିଏ ହେଉଛନ୍ତି ବିଭୁ କହିଲେ ଅନଲିମିଟେଡ୍ ଅନନ୍ତ ସିଏ ଶକ୍ତି ତାଙ୍କର ରହିଛି। ତେଣୁ ଭଗବାନଙ୍କର ଏ ଶକ୍ତି, ଇଏ ପ୍ରକୃତରେ ଭଗବାନ ଯେତେବେଳେ ଭୌତିକ ଜଗତ କଥା ଆମେ ଯଦି କହିବା, ଭଗବାନ ଭୌତିକ ଜଗତ ନଥିଲା ବେଳେ ମଧ୍ୟ ଭଗବାନ ଥିଲେ। ତେଣୁ ଭଗବାନ ସବୁବେଳେ ପାଇଁ ରହିଛନ୍ତି, ଚିର ଜଗତରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ସବୁବେଳେ ପାଇଁ ରହିଛନ୍ତି, ଆମେ ମଧ୍ୟ ସବୁବେଳେ ପାଇଁ ରହିଛେ, କିନ୍ତୁ ଆମେ ଶରୀର ପରିବର୍ତ୍ତନ କରିଚାଲିଛେ। ତେଣୁ ଭଗବାନ ଯେଉଁ ଏଇସବୁ ଶକ୍ତି ପ୍ରାପ୍ତ ହୋଇଛନ୍ତି, ଇଏ ସ୍ୱାଭାବିକ ଭାବରେ ସେ ଶକ୍ତି ପ୍ରାପ୍ତ ହୋଇଛନ୍ତି। ଆମର ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ କ'ଣ ଚେତନ ଚେତନା ନିତ୍ୟ ନିତ୍ୟାନା ପରାଶ ଶକ୍ତିର ବିବିଧୈବ ସୃଜତି ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଚଳ ନ ତତ ସମସ୍ୟା ବ୍ୟଧିକଶ୍ଚ ଦିଶ୍ୟତେ ନ ତସ୍ୟ କାର୍ଯ୍ୟ କାରଣଂ ଚ ବିଦ୍ୟତେ ପରାଶ ଶକ୍ତିର ବିବିଧୈବ ସୃଜତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଚଳ ଉପନିଷଦରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛି, ଭଗବାନଙ୍କର କାର୍ଯ୍ୟ କାରଣ କିଛି ନାହିଁ, ନ ତସ୍ୟ କାର୍ଯ୍ୟ କାରଣଂ ଚ ବିଦ୍ୟତେ। ଆମେ ଭୌତିକ ଜଗତରେ ଯାହା ଦେଖିବା ସବୁ କିଛି କାର୍ଯ୍ୟ କାରଣ, ଏ ଗଛଟା ଦେଖୁଛେ, ଏଇ ପ୍ରଶ୍ନଟି ପଚାରୁଛି, ଆଗ ମଞ୍ଜି ନା ଆଗ ଗଛ? ଆମର ଶ୍ରୀପାଦ ମହାରାଜ କହନ୍ତି ଏ ବୈଜ୍ଞାନିକମାନଙ୍କ ପାଖରେ ଗୋଟେ ଇଏ ଗୋଟେ ରହିଛି ପାରାଡକ୍ସ, ସେମାନେ ବୁଝିପାରନ୍ତି କେଉଁଟା ଆଗ, ଏକ୍ ଚିକେନ୍ ପାରାଡକ୍ସ ସେଇଟା କୁହାଯାଏ, ଆଗ କୁକୁଡ଼ା ନା ଆଗ ଅଣ୍ଡା। ତେଣୁ ଏଇଭଳି ଭାବରେ ଆଗ ମଞ୍ଜି ନା ଆଗ ଗଛ, ଯାହାକୁ ମଞ୍ଜି ଯେଉଁ ହେଉଛି, ମଞ୍ଜି ହେଉଛି କାରଣ ଯାହାଫଳରେ କି ଗଛ ହେଉଛି କାର୍ଯ୍ୟ, ମଞ୍ଜି ହେଉଛି କାରଣ ହେଲେ ଗଛ ହେବ କାର୍ଯ୍ୟ, ଏବଂ ଗଛ ମଧ୍ୟ କାର୍ଯ୍ୟ ହେଲେ ମଧ୍ୟ ସେ କାରଣରେ ପରିଣତ ହୋଇଯାଉଛି, ଯାହାଠାରୁ ମଞ୍ଜି ବାହାରୁଛି ଏବଂ ମଞ୍ଜି ସେତେବେଳେ କାର୍ଯ୍ୟରେ ପରିଣତ ହୋଇଯାଉଛି। ତେଣୁ ଏହିଭଳି ଭାବରେ ଭୌତିକ ଜଗତରେ ଯାହା ଆମେ ଦେଖୁଛେ, ଆମେ ଯେଉଁ ଜନ୍ମ ହେଉଛେ ଆମର ପିତାମାତା ହେଉଛନ୍ତି ଆମର କାରଣ, ତେଣୁ ଆମେ କାର୍ଯ୍ୟ, ପିତାମାତା ହେଉଛନ୍ତି ଆମର କାରଣ, ଭୌତିକ ଜଗତରେ ସବୁକିଛି ହେଉଛି କାର୍ଯ୍ୟ କାରଣର ଚାଲିଛି, କାର୍ଯ୍ୟ କାରଣ ଅନୁସାରେ ସବୁକିଛି ଚାଲିଛି। କିନ୍ତୁ ଭଗବାନ ହେଉଛନ୍ତି ନ ତସ୍ୟ କାର୍ଯ୍ୟ କାରଣ ତ ବିଦ୍ୟତେ, ଭଗବାନ କି କାରଣ ନାହାନ୍ତି। ତେଣୁକରି ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ ବର୍ଣ୍ଣନା କଲେ ଯେ ସର୍ବକାରଣ କାରଣ, ସିଏ ହେଉଛନ୍ତି ସମସ୍ତ କାରଣର କାରଣ, ତାଙ୍କର ଆଉ କେହି କାରଣ ନାହାନ୍ତି, ଯାହାଙ୍କର କେହି କାରଣ ନାହାନ୍ତି ସିଏ ହେଉଛନ୍ତି ଭଗବାନ। ତେଣୁ ସେହିଭଳି ଭାବରେ ନ ତସ୍ୟ କାର୍ଯ୍ୟ କାରଣ ନ ତତ ସମସ୍ୟା ଅଧିକସ୍ୟ ଦିଶ୍ୟତେ, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା। ତେଣୁ ପରାଶ ଶକ୍ତି ବିବିଧୈବ ସୂଯତେ, ଭଗବାନଙ୍କ ଯେଉଁ ଶକ୍ତି ରହିଛି ଏ ଅନନ୍ତ ଶକ୍ତି ରହିଛି, ଏବଂ ସେ ଶକ୍ତି ସେ କେଉଁଠୁ ପାଇଲେ ନା ସ୍ୱାଭାବିକ ସ୍ୱାଭାବିକ ଭାବରେ ସେ କେଉଁଠୁ ପ୍ରାପ୍ତ ହେଉନାହାନ୍ତି, କିନ୍ତୁ ଭଗବାନଙ୍କର ଭକ୍ତ ବତ୍ସଳତା ସେ କହୁଛନ୍ତି ଶକ୍ତି ମୁଁ ଭକ୍ତମାନଙ୍କର ପ୍ରାପ୍ତ ହେଉଛି, ଏ ଭଗବାନଙ୍କ ଭକ୍ତ ବତ୍ସଳତା। କିନ୍ତୁ ପ୍ରକୃତରେ ଭଗବାନଙ୍କର ଶକ୍ତି ସ୍ୱାଭାବିକ, ଜ୍ଞାନ ବଳ କ୍ରିୟା ଏସବୁ କିଛି ସ୍ୱାଭାବିକ। ତେଣୁ କିନ୍ତୁ ଭଗବାନଙ୍କର ଏ ଭକ୍ତ ବତ୍ସଳତା ଯେ ସିଏ ଭାବୁଛନ୍ତି ଯେ ଏ ଯେଉଁ ଶକ୍ତି ମୁଁ ପ୍ରାପ୍ତ ହୋଇଛି ଏଇ ଭକ୍ତମାନଙ୍କର ସେବା କରିକି ମୁଁ ଏ ଶକ୍ତି ପ୍ରାପ୍ତ ହୋଇଛି। ଯେଉଁଭଳି ଭାବରେ ଭକ୍ତମାନେ ଭାବନ୍ତି, ଆମେ ପ୍ରକୃତରେ ଭାବୁ ବା ନ ଭାବୁ, ଯେଉଁମାନେ ଭକ୍ତ ସେମାନେ ଭାବୁଛନ୍ତି ଯେ ଭଗବାନ କୃପାରୁ ଆମେ ପ୍ରାପ୍ତ ହୋଇଛେ। ଯେଉଁମାନେ ଭକ୍ତ ନୁହନ୍ତି, ଅଭକ୍ତ ଯେଉଁମାନେ ନାସ୍ତିକ ଯେଉଁମାନେ ଭଗବାନ ଶରଣରେ ଯାଆନ୍ତି ନାହିଁ, ସେମାନେ ନ ମାନିଲେ ମଧ୍ୟ ସେ ଯେଉଁ ଶକ୍ତି ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କଠାରୁ ସେ ଶକ୍ତି ପ୍ରାପ୍ତ ହୋଇଛନ୍ତି। ଭଗବତ ଦର୍ଶନକାର ଭଗବାନ କହିଛନ୍ତି ବଳଂ ବଳବତାଂ ଚାହମ୍, ଯେତେ ବଡ଼ ବଳବାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି ତାଙ୍କର ବଳ ହେଉଛନ୍ତି ଭଗବାନ। ଯେତେବେଳେ ଭଗବାନ ସେ ବଳକୁ ନେଇଯିବେ ସେତେବେଳେ ସେ ବଳହୀନ ହୋଇଯିବେ, ଆଉ ଚାଲିପାରିବେ ନାହିଁ। ତେଣୁ ଆମେ ଯେଉଁ ଯାହା ସବୁ ପ୍ରାପ୍ତ ହୋଇଛେ ଭଗବାନଙ୍କଠାରୁ ପ୍ରାପ୍ତ ହୋଇଛେ, କିନ୍ତୁ ଭଗବାନ ଭକ୍ତଙ୍କଠାରୁ ପ୍ରାପ୍ତ ହୋଇନାହାନ୍ତି, କିନ୍ତୁ ଭଗବାନଙ୍କର ଏ ଭକ୍ତ ବତ୍ସଳତା ସେ କହୁଛନ୍ତି ଯତ୍ ସେ ବୟା ଚରଣ ପଦ୍ମ ପବିତ୍ର ରେଣୁ, ମୁଁ ଯାହାଙ୍କୁ ସେବା କରିଥିବାରୁ ଯତ୍ ସେବୟା ଭକ୍ତମାନଙ୍କ ସେବା କରିଥିବାରୁ ମୋର ଚରଣ ପଦ୍ମ ପବିତ୍ର ହୋଇଯାଉଛି, ଚରଣ ପଦ୍ମ ରେଣୁ ପବିତ୍ର ହୋଇଯାଉଛି। ପଦଧୂଳିକୁ ସମସ୍ତେ କାମନା କରୁଛନ୍ତି ପଦଧୂଳି ଟିକେ ପ୍ରାପ୍ତ ହେବା, ଭଗବାନଙ୍କୁ ପାଦପଦ୍ମରେ ଅଇ ନନ୍ଦ ତନ୍ଦ କିଙ୍କରଂ ପତିତଂ ମାଂ ବିଷମେ ଭାମ ଦେଉ କୃପା ତମ ପାଦ ପଙ୍କଜସ୍ଥି ଦଧୂଳି ସଦୃଶଂ ବିଚିନ୍ତୟ। ଏ ପ୍ରାର୍ଥନା ଭକ୍ତମାନେ କରନ୍ତି ଭଗବାନଙ୍କୁ ପାଦପଦ୍ମର ଧୂଳି ଟିକେ ପ୍ରାପ୍ତ ହେବେ। କୁହାଯାଇଛି ଯାହାଙ୍କର ପାଦପଦ୍ମର ସାମାନ୍ୟ ଲେସ ଜଣେ କୃପା ଜଣେ ପ୍ରାପ୍ତ ହେଉଛି ତାହେଲେ ସେ ଭଗବାନଙ୍କୁ ଜାଣିପାରିବେ। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କହୁଛନ୍ତି ତଥାପି ତେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାଣାତି ତତ୍ତ୍ୱଂ ଭଗବାନ ମହିମ୍ନଂ ନ ଚାନ୍ଏକୋ ବିଚିରଂ ବିଚିହ୍ନନ୍। ଅଥାପି ତେ ଦେବ ପଦାମ୍ବୁଜଦ୍ୱୟ, ଭଗବାନଙ୍କ ପାଦପଦ୍ମ ଯେଉଁ ରହିଛି ତାର ସାମାନ୍ୟ କୃପା ଜଣେ ଯଦି ପ୍ରାପ୍ତ ହେବ ପ୍ରସାଦ ଲେସାନ ଏବ ଅନୁଗୃହୀତ ଏବ ହି ତାହେଲେ ସେ ଜାଣାତି ତତ୍ତ୍ୱଂ ଭଗବାନ ମହିମ୍ନ, ଭଗବାନଙ୍କ ମହିମା ଭଗବାନ ତତ୍ତ୍ୱକୁ ସେମାନେ ଜାଣିପାରିବେ। ନ ଚାହ୍ନଙ୍ଗ ଏକୋପି ଚିରଂ ବିଚିହ୍ନନ୍, ଚିରକାଳ ଧରି ଯଦି ଆମେ ଚିନ୍ତା କରି ଚାଲିବା ଭଗବାନ ବିଷୟରେ ବା ଆମ ନିଜ ବିଷୟରେ ତାହେଲେ ଆମେ କିଛି ଜାଣିପାରିବା ନାହିଁ। ନ ଚାହ୍ନଙ୍ଗ ଏକୋପି ଚିରଂ ବିଚିହ୍ନନ୍, ତେଣୁ ଏ ଯେଉଁ ଭଗବାନ କୃପା କରି କହୁଛନ୍ତି ଯେ ସେବୟା ଚରଣ ପଦ୍ମ ପବିତ୍ର ରେଣୁ, ଭଗବାନ ପାଦପଦ୍ମର ରେଣୁ ପବିତ୍ର ହୋଇଯାଉଛି କିଭଳି ନା ଭକ୍ତଙ୍କର ସେବା କରିବାରୁ, ଏ ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ ସଦ୍ୟ କ୍ଷତା କ୍ଷୀଳମଳଂ ଜିଲବ୍ଧ ଶୀଳମ୍, ଏ ଯେଉଁ ଶୀଳ ଏ ଯେଉଁ ପବିତ୍ରତା ପ୍ରାପ୍ତ ହେଲୁ ଭଗବାନ କହୁଛନ୍ତି ଇଏ ସେବୟା ଭକ୍ତମାନଙ୍କ ସେବା କରିବା ପାଇଁ ସଦ୍ୟ କ୍ଷତା କ୍ଷୀଳମଳମ୍, ଏଇ ଯେଉଁ ମଳ ରହିଛି ଭଗବାନଙ୍କର ଶରୀରରେ ମଳ କେଉଁଠୁ ରହିବ, ଭଗବାନ ହେଉଛନ୍ତି ଅମଳ, ଭଗବାନ କିଛି ଦୋଷ ବା ମହିଳା କିଛି ନାହିଁ ଭଗବାନଙ୍କର ପାଖରେ, ଭଗବାନ ହେଉଛନ୍ତି ପବିତ୍ର ପୂର୍ଣ୍ଣ ଭାବରେ ପବିତ୍ର। ସେ ଯେଉଁ କୁହାଯାଇଛି ଯେଉଁ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର, ଭୌତିକ ଜଗତରେ ସତ୍ୟ ଗୁଣଟା ହେଉଛି ସବୁଠୁ ଶ୍ରେଷ୍ଠ ଗୁଣ, ହେଲେ ମଧ୍ୟ ତା ଦେହରେ ମଧ୍ୟ ମିଶ୍ରିତ ରହିଛି, କେତେବେଳେ ରଜଗୁଣ ମିଶିଯାଉଛି କେତେବେଳେ ତମଗୁଣ ମିଶିଯାଉଛି। କିନ୍ତୁ ଭଗବାନ ଯେଉଁ ସତ୍ୟ ସ୍ତରରେ ଅଛନ୍ତି ଶୁଦ୍ଧ ସତ୍ୟ ସ୍ତର, ସେଥିରେ ରଜତମ ଗୁଣ ମିଶ୍ରିତ ନାହିଁ, ଶୁଦ୍ଧ ସତ୍ୟ ସ୍ତର, ସେଥିରେ କୌଣସି ମଳ ନାହିଁ କୌଣସି ମଇଳା ନାହିଁ। କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ଏଇ ଯେଉଁ ମୁଁ ଅମଳ ହୋଇଯାଇଛି ଏଇ ଭକ୍ତଙ୍କର ସେବା କରି, ସଦ୍ୟ କ୍ଷତା ନଷ୍ଟ ହୋଇଯାଉଛି, ସଦ୍ୟ ସାଙ୍ଗେ ସାଙ୍ଗେ ନଷ୍ଟ ହୋଇଯାଉଛି ମଳ ସବୁ ମଇଳା ସବୁ ନଷ୍ଟ ହୋଇଯାଉଛି, ଭଗବାନଙ୍କର ପାଦପଦ୍ମର ଯେଉଁ ମଇଳା ସବୁ ରହିଛି ରେଣୁ ବା ଧୂଳିରେ ଯେଉଁ ମଇଳା ଅଛି ସେସବୁ ନଷ୍ଟ ହୋଇଯାଉଛି ଏଇ ଭକ୍ତଙ୍କର ସେବା କରି। ଏବଂ ସେଇ ଭକ୍ତଙ୍କର ସେବା କରିବା ହେତୁ ତାଙ୍କର ଯେ ପବିତ୍ର ପାଦପଦ୍ମର ରେଣୁ ପବିତ୍ର ହୋଇଯାଉ ତା ନୁହଁ, ଶ୍ରୀ ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କର ପାଦପଦ୍ମ ସେବା କରିବା ପାଇଁ ସବୁବେଳେ ଚାହୁଁଛନ୍ତି, ଯଦିଓ ବିରକ୍ତ ଭଗବାନ ଚାହାନ୍ତି ନାହିଁ କିଛି, ଭଗବାନ ଉପର କିଛି ଆବଶ୍ୟକତା ନାହିଁ, ଭଗବାନ ହେଉଛନ୍ତି ଆପ୍ତ କାମ ଆତ୍ମାରାମ, ସେ
ନିଜେ ନିଜର ଦ୍ୱାରା ସନ୍ତୁଷ୍ଟ ହୋଇଥାନ୍ତି, ତାଙ୍କର କିଛି ଆବଶ୍ୟକତା ନାହିଁ। ସେ କଥା ଲକ୍ଷ୍ମୀଦେବୀ ନିଜେ କହିଥିଲେ, ଆମେ ସେଦିନ ଆଲୋଚନା କରୁଥିଲେ। ତିନୋଟି ଶ୍ଳୋକରେ ଭଗବାନ ଭଗବତା ଯେଉଁ ପ୍ରତିପାଦିତ କରିଛନ୍ତି ଭାଗବତ ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ, ସେତେବେଳେ ସେ କହୁଛନ୍ତି ଯେ ବହୁତ ବ୍ୟକ୍ତିଙ୍କର ଲକ୍ଷ୍ମୀଦେବୀ କାହିଁକି ଭଗବାନଙ୍କର ଶରଣରେ ଆଶ୍ରୟ ନେଲେ, ଯେତେବେଳେ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଦେବୀ ବାହାରିଲେ ସେହି ସମୟରେ ସମସ୍ତେ ଚାହୁଁଛନ୍ତି ଲକ୍ଷ୍ମୀଙ୍କର କୃପା। ଏଠି ସେ କଥା ଭଗବାନ କହୁଛନ୍ତି, ଗୀତରେ ପ୍ରେକ୍ଷା ଲବାର୍ଥ ଇତରେ ନିୟମାନ ରହନ୍ତି, ସମସ୍ତେ ବ୍ରହ୍ମାଣ୍ଡରେ ସମସ୍ତେ ଚାହାନ୍ତି ଲକ୍ଷ୍ମୀଦେବୀଙ୍କ କୃପା ପ୍ରାପ୍ତ ହେବା ପାଇଁ ସମସ୍ତେ ଚାହାନ୍ତି। ତେଣୁ ଭଗବାନ ଯେତେବେଳେ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଦେବୀ ବାହାରିଲେ, ସେତେବେଳେ ସମସ୍ତେ ତାଙ୍କର ତାଙ୍କୁ ପ୍ରାପ୍ତ ହେବା ପାଇଁ ଚାହିଁଲେ। ତେଣୁ ସ୍ୱୟମ୍ବର କରାଗଲା, ସେହି ସ୍ୱୟମ୍ବରରେ ଲକ୍ଷ୍ମୀଦେବୀ ଭଗବାନଙ୍କୁ ଗ୍ରହଣ କଲେ, ଭଗବାନଙ୍କ ପାଦଙ୍କର ଆଶ୍ରୟ ନେଲେ, ଆଉ କାହାକୁ ଆଶ୍ରୟ କଲେ ନାହିଁ। ସେ କାହିଁକି ନା ସେ କହିଛନ୍ତି ତିନୋଟି ଶ୍ଳୋକରେ ଭଗବାନଙ୍କର ଭଗବତ୍ତା ପ୍ରତିପାଦନ କରିଛନ୍ତି। ସେ କହୁଛନ୍ତି ଯେ ନୂନମ୍ ତପୋଜସ୍ୟ ନ ମନୋନିର୍ଜୟ, ବହୁତ ବ୍ୟକ୍ତି ବହୁତ ତପ କରୁଛନ୍ତି, ତପସ୍ୟା କରୁଛନ୍ତି, କିନ୍ତୁ ମନୋନିର୍ଜୟ କ୍ରୋଧକୁ ପାର ହୋଇପାରୁନାହାନ୍ତି, କ୍ରୋଧର ବଶବର୍ତ୍ତୀ ହୋଇଯାଉଛନ୍ତି, କ୍ରୋଧକୁ ଜୟ କରିପାରୁନାହାନ୍ତି, ଏଭଳି ଦୁର୍ବାସା। ସେଭଳି ଭାବରେ ଜ୍ଞାନ କ୍ୱଚିତ୍ ନ ସଙ୍ଗବର୍ଜିତ, ଜ୍ଞାନ ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି କବିନା ସୁନା କବି, ଶୁକ୍ରାଚାର୍ଯ୍ୟ ଜ୍ଞାନୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ଆହୁରି ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି। କିନ୍ତୁ ଲକ୍ଷ୍ମୀଦେବ କହୁଛନ୍ତି ସେ ଜ୍ଞାନୀ ବ୍ୟକ୍ତି ହେଲେ କ'ଣ ହେବ, ଜ୍ଞାନ କ୍ୱଚିତ୍ ନଚ ସଙ୍ଗବର୍ଜିତ। ଶୁକ୍ରାଚାର୍ଯ୍ୟ ଭଗବାନ କହିଲେ ଜ୍ଞାନ ଭିତରେ ଜ୍ଞାନୀ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, କିନ୍ତୁ ସେ ଶୁକ୍ରାଚାର୍ଯ୍ୟ ଜ୍ଞାନୀ ହେଲେ କ'ଣ ହେବ, ନ ସଙ୍ଗବର୍ଜିତ, ଏ ସଙ୍ଗ ତ୍ୟାଗ କରିପାରୁନାହାନ୍ତି, ଅସୁରମାନଙ୍କ ସଙ୍ଗ କରିଛନ୍ତି, ଅସୁରମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ଚିନ୍ତା କରୁଛନ୍ତି, ଏତେ ବଡ଼ ଜ୍ଞାନୀ ହୋଇକରି ମଧ୍ୟ ଅସୁରମାନଙ୍କୁ କେମିତି ମଙ୍ଗଳ ହେବ ସେଥିରେ ଚିନ୍ତା କରୁଛନ୍ତି। ଅସୁରମାନଙ୍କ ମଙ୍ଗଳ ହେଲେ ଦେଶର କ୍ଷତି ହେବ, କିନ୍ତୁ ତଥାପି ସଙ୍ଗ ବର୍ଜିତ ସଙ୍ଗ ହୋଇପାରୁନାହାନ୍ତି, ସଙ୍ଗର ଆସକ୍ତି ଥିବା ହେତୁ ତାଙ୍କର କେମିତି ମଙ୍ଗଳ ହେବ ଚିନ୍ତା କରୁଛନ୍ତି, ଏତେ ଜ୍ଞାନ ରହିଛି, ମୃତ ବ୍ୟକ୍ତିକୁ ଜୀବନ ପ୍ରଦାନ କରିଦେଇପାରୁଛନ୍ତି, କିନ୍ତୁ ନ ସଙ୍ଗ ବର୍ଜିତ। ସେହିଭଳିଆ କଶ୍ଚିନ୍ ମହାନ୍ ଦେଶ ନ କାମ ନିର୍ଦ୍ଦୟ, ଆହୁରି ବହୁତ ବ୍ୟକ୍ତି ଅଛନ୍ତି, ମହାନ ବ୍ୟକ୍ତି ଅଛନ୍ତି, ବ୍ରହ୍ମା ଆଦି ବହୁତ ମହାନ ବ୍ୟକ୍ତି ଅଛନ୍ତି, କିନ୍ତୁ ଏତେ ମହାନତା ଥିଲେ କ'ଣ ହେବ, ନ କାମ ନିର୍ଦ୍ଦୟ, କାମକୁ ଜୟ କରିପାରିନାହାନ୍ତି, ଯେମିତି ବ୍ରହ୍ମା ତାଙ୍କର କନ୍ୟା ସରସ୍ୱତୀ ପ୍ରତି ଆକର୍ଷିତ ହୋଇଥିଲେ। ସେହିଭଳି ଭାବରେ ବହୁତ ଈଶ୍ୱର ଅଛନ୍ତି, ବହୁତ ନିୟନ୍ତ୍ରଣକାରୀ ଅଛନ୍ତି, ଯେମିତି ଆମର ଦେବତାମାନଙ୍କର ରାଜା ଇନ୍ଦ୍ର, ଦେବତାମାନଙ୍କ ରାଜା ସେ, ଈଶ୍ୱର ସେ, କିନ୍ତୁ ସ ଈଶ୍ୱର କିଙ୍ଗ କରତ ଆଶ୍ରୟ, ସେ ଈଶ୍ୱର କି ଈଶ୍ୱର ସେ, ଯିଏକି ଅନ୍ୟର ଆଶ୍ରୟରେ ରହୁଛନ୍ତି। ଯେତେବେଳେ ରାକ୍ଷସମାନେ ଅସୁରମାନେ ତାଙ୍କ ଜୟ କରିଯାଉଛନ୍ତି, ସେତେବେଳେ ସେ ଭଗବାନଙ୍କ ଶରଣରେ ଯାଉଛନ୍ତି, ତାହେଲେ ସେ କି ଈଶ୍ୱର। ସେହିଭଳିଆ ଧର୍ମ ପଚିତ୍ରଣ ବୃଦ୍ଧ ସୌଧନ, ବହୁତ ଧାର୍ମିକ ବ୍ୟକ୍ତି ଅଛନ୍ତି, ଯେଭଳି ପରଶୁରାମ ଇତ୍ୟାଦି, ପରଶୁରାମ ମଧ୍ୟ ଜଣେ ଭଗବାନଙ୍କର ଅବତାର, ଶିବଜୀଙ୍କର ଆସିଛନ୍ତି ପରଶୁରାମ, ଶିବଜୀ ନୁହଁ ଦୁର୍ବାସନ ଶିବଜୀ, ପରଶୁରାମ ଅଛନ୍ତି ଭଗବାନଙ୍କର ଅବତାର। ତେଣୁ ସେ ଏତେ ଧାର୍ମିକ ବ୍ୟକ୍ତି, ଭଗବାନଙ୍କର ଅବତାର, ସ୍ୱୟଂ ଧର୍ମ, କିନ୍ତୁ ତଥାପି ଧର୍ମ କ୍ୱଚିତ୍ତତ୍ରଣ ବହୁତ ସ୍ୱରୂପ, ଅନ୍ୟମାନଙ୍କର ପ୍ରତି କୃପା କରୁନାହାନ୍ତି, ଏକୋଇଶ ବାର ନିକ୍ଷେତ୍ର କରିଦେଲେ ପୃଥିବୀକୁ, ଏକୋଇଶ ବାର ନିକ୍ଷେତ୍ର କରିଦେଲେ, ଭଗବାନ ରାମଚନ୍ଦ୍ର ବଂଶ ମଧ୍ୟ ନିକ୍ଷେତ୍ର କରିଦେଇଥାନ୍ତେ, କିନ୍ତୁ ତାଙ୍କର ପୂର୍ବପୁରୁଷ ସେ ନାରୀମାନଙ୍କର ଆଶ୍ରୟ ରହିଥିବାରୁ ତାଙ୍କ ନାରୀ କବଚ ବୋଲି କୁହାଯାଏ, ସେ ରକ୍ଷା ପାଇଗଲେ, ତାଙ୍କଠାରୁ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ସେହି ବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର। ତେଣୁ ଏହିଭଳି ଭାବରେ ଧର୍ମ କ୍ୱଚିତ୍ ନ ତତ୍ର ଭୂତ ସୌଧମ, ତ୍ୟାଗ କ୍ୱଚିତ୍ ତତ୍ର ନ ମୁକ୍ତି କାରଣ, ବହୁତ ତ୍ୟାଗୀ ବ୍ୟକ୍ତି ଅଛନ୍ତି ଯେମିତି ଶିବି ଇତ୍ୟାଦି, କିନ୍ତୁ ତ୍ୟାଗର ମୂଲ୍ୟ କ'ଣ, ଯେଉଁଟା ମୁକ୍ତି ପ୍ରଦାନ କରେ ନାହିଁ। ସେହିଭଳି ଭାବେ ବୀର୍ଯ୍ୟନ୍ନ ପୁଂସୋ ତେଜବେଗ ନିଷ୍କୃତମ, ବହୁତ ବୀର୍ଯ୍ୟବାନ ବ୍ୟକ୍ତି ରହିଛନ୍ତି, ଯେଭଳି ଭାବରେ କାର୍ତ୍ତ୍ୟବୀର୍ଯ୍ୟାର୍ଜୁନ, ବହୁତ ଶକ୍ତି ରହିଛି ତାଙ୍କର, କିନ୍ତୁ କାଳକୁ ସେ ଜୟ କରିପାରିନାହାନ୍ତି, ତାହେଲେ ସେଭଳି ବୀର୍ଯ୍ୟ ସେଭଳି ଶକ୍ତିଶାଳୀ ବ୍ୟକ୍ତିଙ୍କ ଶରଣରେ ଗଲେ କ'ଣ ହେବ। ସେଭଳି ଭାବରେ ନହି ଦ୍ୱିତୀୟ ଗୁଣସଙ୍ଗ ବର୍ଜିତ, ଯେଉଁ ରହିଛନ୍ତି ଗୁଣସଙ୍ଗରୁ ବର୍ଜିତ ହୋଇଛନ୍ତି, ଏ ଚାରି କୁମାର ଏ ଗୁଣସଙ୍ଗରୁ ବର୍ଜିତ ହୋଇକି ରହିଛନ୍ତି, କିନ୍ତୁ ଏମାନେ ବିବାହ କରିବେ ନାହିଁ। ତେଣୁ ଆଉ ଆମେ କେମିତି ତାଙ୍କର ତାକୁ ବିବାହ କରିବା? ସେ ତ ବିବାହ କରିବେ ନାହିଁ। ନ ଦ୍ୱିତୀୟ ଏବଂ କ୍ୱଚିତ ଚିରାୟୁ ନାହିଁ ଶ୍ରୀମଙ୍ଗଳ, ବହୁତ ପ୍ରତି ଅଛନ୍ତି ବହୁତ ଚିରାୟୁ, ବହୁତ ଆୟୁଷ ରହିଛି ଯେମିତି ମାର୍କଣ୍ଡ ଇତ୍ୟାଦି, କିନ୍ତୁ ତାଙ୍କର ଶ୍ରୀମଙ୍ଗଳ ନାହିଁ। କୌଣସି ଗୃହସ୍ଥ ଆଶ୍ରମ ଇତ୍ୟାଦି ଏସବୁ ଗ୍ରହଣ କରୁନାହାନ୍ତି, ସେ ଶ୍ରୀମଙ୍ଗଳ ନାହିଁ। କିନ୍ତୁ କ୍ୱଚିତ ତଥାପି ଅସ୍ତି ନ ବେଦ୍ୟମ ଆୟୁଷ, ଶ୍ରୀମଙ୍ଗଳ ଥିଲେ ମଧ୍ୟ ଯେଭଳି ଭାବରେ ହିରଣ୍ୟକଶିପ ଇତ୍ୟାଦି ଏମାନଙ୍କର ବହୁତ ଶ୍ରୀମଙ୍ଗଳ ରହିଛି ବୋଲି ଠିକ୍ ଭାବରେ ଆଚରଣ କରନ୍ତି, ଗୃହସ୍ଥ ଭଳି ଆଚରଣ କରିବେ, କିନ୍ତୁ ତାଙ୍କର ଆୟୁଷର ପତା ନାହିଁ, ଆୟୁଷର ଠିକଣା ନାହିଁ। ଏତେ ଶକ୍ତିଶାଳୀ ଥିଲେ ମରିବେ ନାହିଁ ବୋଲି ବି ସେ ଜାଣିଥିଲେ, କିନ୍ତୁ ତଥାପି ଭଗବାନ ନୃସିଂହଙ୍କୁ ଆସି ଏମାନଙ୍କୁ ହତ୍ୟା କରିଦେଲେ। ସେହିଭଳି ଭାବରେ ଯତ୍ରୋ ଭୟ କୁଚିତ ତତ୍ର ସୋପି ଅମଙ୍ଗଳ, ଯଦିଓ ଚିରାଉ ବ୍ୟକ୍ତି ଅଛନ୍ତି ଏବଂ ଶ୍ରୀମଙ୍ଗଳ ରହିଛନ୍ତି, କିନ୍ତୁ ସେମାନେ ମଧ୍ୟ ଅମଙ୍ଗଳ। ଯେମିତି ଶିବଜୀଙ୍କ କଥା କୁହାଯାଉ, ଶିବଜୀ ଶ୍ମଶାନରେ ରହୁଛନ୍ତି, ଶରୀରରେ ଏଇ କ'ଣ ଶ୍ମଶାନର ଯେଉଁ ରହିଛି ସେଆକୁ ପୋଡ଼ି ହେଉଛନ୍ତି, ପାଉଁଶକୁ ପୋଡ଼ି ହେଉଛନ୍ତି। ତେଣୁ ସବୁ ଗୁଣ ଜଣଙ୍କ ପାଖରେ ଅଛି। ଶିବଜୀ ଭଗବାନ ଯିଏକି ବସିଛନ୍ତି, ଭଗବାନ ଅଜିତ ଉପରେ ବସିଥିଲେ, ଅଜିତ ରୂପରେ ସେ ଲୀଳା କରୁଥିଲେ ସେଠି। ତେଣୁ ସେ କହୁଛନ୍ତି ଯଦି ସୁମଙ୍ଗଳ କଶ୍ଚନ, ଯଦିଓ ସବୁକିଛି ମଙ୍ଗଳତା ରହିଛି, ସବୁକିଛି ଗୁଣ ରହିଛି, କିନ୍ତୁ ତଥାପି ତାଙ୍କର ଗୋଟିଏ ଦୋଷ ରହିଯାଇଛି। କ'ଣ ସେ ଦୋଷ? ନା ନ କାଂକ୍ଷତେ ହି ମା, ମୋତେ ସେ ଆକାଂକ୍ଷା କରୁନାହାନ୍ତି। ଭଗବାନ ସେ କଥା କହୁଛନ୍ତି, ଭଗବାନ ସେ କଥା କହୁଛନ୍ତି, ନ ଶ୍ରୀ ବିରକ୍ତମ ଅପି, ଭଗବାନ ବିରକ୍ତ, ଭଗବାନ କାହାକୁ ଆସକ୍ତି ନୁହନ୍ତି। ଲକ୍ଷ୍ମୀଦେବୀଙ୍କୁ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ତାଙ୍କର ସେବା କରୁଛନ୍ତି। ଲକ୍ଷ୍ମୀଦେବୀଙ୍କୁ ଚଞ୍ଚଳା ବୋଲି କୁହାଯାଏ, ଆମର ଯେଭଳି ମନ ଚଞ୍ଚଳ ସେଭଳି ଲକ୍ଷ୍ମୀଦେବୀ ଚଞ୍ଚଳା, ସେ କେଉଁଠି ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ। ଆଜି ଯେ ବହୁତ ରାଜେନ୍ଦ୍ର ଆସନରେ ଅଛି, କାଲି ସେ ମଧ୍ୟ ଫକୀର ହୋଇଯାଉଛି, ବହୁତ ଭିକାରୀ ହୋଇଯାଉଛି, ଲକ୍ଷ୍ମୀଦେବୀ ତ୍ୟାଗ କରିଦେଉଛନ୍ତି। ତେଣୁ କିନ୍ତୁ ଭଗବାନ ପାଦପଦ୍ମରେ ତାଙ୍କର ଚଞ୍ଚଳତା ନଷ୍ଟ ହୋଇଯାଏ, ସେ ଅଚଞ୍ଚଳ ହୋଇଯାଆନ୍ତି। ଭଗବାନ ସେବାରେ ଏତେ ଆକର୍ଷଣ ରହିଛି, ସେ ତ୍ୟାଗ କରି ଯାଇପାରନ୍ତି ନାହିଁ। ଭଗବାନ ନ ଚାହିଁଲେ ମଧ୍ୟ ସେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଭଗବାନ ସେବାରେ। ତେଣୁ ସେ କହୁଛନ୍ତି, ନ ଶ୍ରୀ ବିରକ୍ତମ ଅପି ମାଂ ବିଜହାତି ଯଶ୍ୟା, ଲକ୍ଷ୍ମୀଦେବୀ ଯାହାଙ୍କର କୃପାକଟ ପ୍ରାପ୍ତ ହେବା ପାଇଁ ସମସ୍ତେ ଚାହୁଁଛନ୍ତି। ପ୍ରେକ୍ଷା ଲବାର୍ଥ ଇତରେ ନିୟମାନ ବହନ୍ତି, ଇତରେ ସମସ୍ତେ ବ୍ରହ୍ମାଙ୍କ ଆରମ୍ଭ ସମସ୍ତେ ସେହି ଲକ୍ଷ୍ମୀଦେବୀଙ୍କ କୃପା ପ୍ରାପ୍ତ ହେବା ପାଇଁ ଚାହାନ୍ତି, କେହି ଦରିଦ୍ର ହେବା ପାଇଁ ଚାହାନ୍ତି ନାହିଁ, ସମସ୍ତେ ଚାହାନ୍ତି ଧନୀ ହେବା ପାଇଁ, ଲକ୍ଷ୍ମୀଦେବୀଙ୍କର କୃପା ପ୍ରାପ୍ତ ହେବା ପାଇଁ। କିନ୍ତୁ ଲକ୍ଷ୍ମୀଦେବୀ କୃପା ପ୍ରାପ୍ତ ହେବା ପାଇଁ ଚାହିଁଲେ ମଧ୍ୟ ବହୁତ ନିୟମ ରହିଛି, ସେ ଯେଉଁ ନିୟମ କୁହାଯାଉଛି ଯେ କିଭଳି ଭାବରେ ନା ତପ ବ୍ରତ ଆଦି କରୁଛନ୍ତି ଲକ୍ଷ୍ମୀଦେବୀ କୃପା ପ୍ରାପ୍ତ ହେବା ପାଇଁ। ଯେଭଳି ଭାବରେ ଆମ ଓଡ଼ିଶାରେ ଚଣ୍ଡାଳୁଣୀ ଶ୍ରୀୟା ଚଣ୍ଡାଳୁଣୀ କରିଥିଲା ଲକ୍ଷ୍ମୀଦେବୀ କୃପା ପ୍ରାପ୍ତ ହେବା ପାଇଁ। ତେଣୁ ଆମର ସେ ଯେଉଁ ଲକ୍ଷ୍ମୀ ପୁରାଣ ସେଇଟା ପ୍ରକୃତ ପୁରାଣ ନୁହଁ, ଅନୁମୋଦିତ ପୁରାଣ ନୁହଁ। ଶ୍ରୀ ଶ୍ରୀମନ୍ତ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ କହୁଥିଲେ, ଜଣେ ପଚାରିଥିଲେ ଯେ ଏଇ ଯେଉଁ ଲକ୍ଷ୍ମୀ ପୁରାଣ ଅଛି ସେଇଟା କେତେ ଦୂର ଠିକ୍? ନା, ଏଇଟା ଅନୁମୋଦିତ ପୁରାଣ ନୁହଁ। ଲକ୍ଷ୍ମୀଦେବୀ ଯଦି ରାଗିଯିବେ, କ୍ରୋଧ କରିବେ, ତାହେଲେ ଭଗବାନ କ'ଣ ଭିକାରୀ ହୋଇଯିବେ? ଗୋଟିଏ ଲକ୍ଷ୍ମୀ କ'ଣ? ଯଦି ଲକ୍ଷେ ଲକ୍ଷ୍ମୀ ରାଗି କ୍ରୋଧ ପ୍ରକାଶ କରିବେ ତ ଭଗବାନ କିଛି ଅସୁବିଧା ନାହିଁ, କାହିଁକିନା ଲକ୍ଷ୍ମୀ ଶତସହସ୍ର ସେ ସମ୍ଭ୍ରମ ସେବେ ମାନ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନର ସେବା କରୁଛନ୍ତି, ସମ୍ଭ୍ରମରେ ସେବା କରୁଛନ୍ତି, ସମ୍ଭ୍ରମ ଭୟ ସହିତ ସେବା କରୁଛନ୍ତି। ଲକ୍ଷ୍ମୀଦେବୀଙ୍କର ଯେଉଁ ଶକ୍ତି ପ୍ରାପ୍ତ ହୋଇଛନ୍ତି, ଯେଉଁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ସେ ଐଶ୍ୱର୍ଯ୍ୟ ସେ ଭଗବାନଙ୍କର ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କର ସେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ସେ ଐଶ୍ୱର୍ଯ୍ୟ ଭଗବାନ ହିଁ ପ୍ରଦାନ କରୁଛନ୍ତି, ସବୁକିଛି ଐଶ୍ୱର୍ଯ୍ୟ ହେଉଛନ୍ତି ଭଗବାନଙ୍କର। ଯେ ଲକ୍ଷ୍ମୀଦେବୀ କ୍ରୋଧ ପ୍ରକାଶ କଲେ ଭଗବାନ କାହିଁ କେତେ ହେବ? ଭଗବାନଙ୍କ ଶକ୍ତି କ'ଣ କେବେ ହେଲେ କମ୍ ହୋଇଯିବ କି? ଭଗବାନଙ୍କ ଶକ୍ତି ହେଉଛି ଅନନ୍ତ ରହିଛି ଭଗବାନଙ୍କର। ଭୌତିକ ଜଗତ ଯେତେବେଳେ ବର୍ଣ୍ଣନା କରାଯାଏ, ଆମର ବାସୁଦେବ ଦତ୍ତ, ସେ ବାସୁଦେବ ଦତ୍ତ ନା ବୃଷ, ସେ ବାସୁଦେବ ଦତ୍ତ ସେ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଏ ଯେଉଁ ଭୌତିକ ଜଗତରେ ଲୋକ ପ୍ରହ୍ଲାଦଙ୍କର ଅବତାର ବାସୁଦେବ, ତେଣୁ ସେ ଭଗବାନ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ ଚୈତନ୍ୟ ମହାପ୍ରଭୁଙ୍କୁ, ପ୍ରଭୁ ଏ ଜଗତବାସୀ ପ୍ରକୃତରେ ତାଙ୍କ ପ୍ରାର୍ଥନାରେ ଜଗତବାସୀ ସବୁ ଉଦ୍ଧାର ହୋଇଯାଇଛନ୍ତି। ମହାପ୍ରଭୁଙ୍କ ସମୟରେ ଏ ଭୌତିକ ଜଗତରେ ବ୍ରହ୍ମାଣ୍ଡରେ ଯେତେ ଜୀବ ଥିଲେ ସବୁ ଉଦ୍ଧାର ହୋଇଯାଇଛନ୍ତି ବାସୁଦେବଙ୍କ ପ୍ରାର୍ଥନାରେ। ସେ ପ୍ରାର୍ଥନା କରିଥିଲେ ଯେ ପ୍ରଭୁ ଏ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି ତାଙ୍କୁ ସବୁ ଉଦ୍ଧାର କରିଦିଅନ୍ତୁ, ତାଙ୍କର ପାପ ନା ତାଙ୍କର ପାପ ମୋତେ ପ୍ରଦାନ କରନ୍ତୁ, ମୁଁ ସେ ପାପ ଧରି ରହିବି, ଏ ଭୌତିକ ନର୍କ ଭୋଗ କରିବି, ସବୁ ପାଇଁ ଭୋଗ କରିବି, ମୁଁ ସେମାନଙ୍କୁ ଉଦ୍ଧାର କରିଦିଅନ୍ତୁ। ତେଣୁ ମହାପ୍ରଭୁ ସେଇଠି କହିଥିଲେ ଯେ ଜଣେ ଯଦି ବହୁତ ଯାହାଙ୍କର ଅଛି କାମଧେନୁ ଅଛି, ଅସଂଖ୍ୟ କାମଧେନୁ ରହିଛି, ତାଙ୍କର ଗୋଟେ ଯଦି ଛାଗି ଚାଲିଗଲା, ଗୋଟେ ଛେଳି ଯଦି ଚାଲିଗଲା ବା ମରିଗଲା ବା ହଜିଗଲା, ତାହେଲେ ତାଙ୍କର କ'ଣ କ୍ଷତି ହେବ? ତେଣୁ ସେହିଭଳି ଭାବରେ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଗୋଟିଏ ବ୍ରହ୍ମାଣ୍ଡର ଯଦି ଉଦ୍ଧାର ହୋଇଗଲେ ମଧ୍ୟ କ'ଣ ଅଛି, ଅସୁବିଧା କ'ଣ ଅଛି? ଏଇ ଭଗବାନଙ୍କର ଏଭଳି ଶକ୍ତି ରହିଛି, ଭଗବାନଙ୍କର ଏଭଳି ଐଶ୍ୱର୍ଯ୍ୟ ରହିଛି, ଭଗବାନଙ୍କ ଏଭଳି ଶ୍ରୀ ବା ଐଶ୍ୱର୍ଯ୍ୟ ରହିଛି, ଧନସମ୍ପତ୍ତି ରହିଛି ଭଗବାନଙ୍କର, କିନ୍ତୁ ଲକ୍ଷ୍ମୀଦେବୀ ଭଗବାନ ନ ଚାହିଁଲେ ମଧ୍ୟ ତାଙ୍କର କିଏ ସେବା କରନ୍ତୁ, ଲକ୍ଷ୍ମୀଦେବୀ ତାଙ୍କର ସେବାକୁ ତ୍ୟାଗ କରୁନାହାନ୍ତି, ଲକ୍ଷ୍ମୀଦେବୀ ତାଙ୍କର ସେବାରେ ସତତ ନିଯୁକ୍ତ ରହିଛନ୍ତି, ସବୁବେଳେ ପାଇଁ ଲକ୍ଷ୍ମୀଦେବୀ ନିଯୁକ୍ତ ରହିଛନ୍ତି। ତେଣୁ ଇଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା। ଯେଉଁଭଳି ଭାବରେ ଭକ୍ତ କହୁଛି ଯେ ଭଗବାନଙ୍କ ରୂପରୁ ସେ ସବୁ ଶକ୍ତି ପ୍ରାପ୍ତ ହୋଇଛନ୍ତି, ସେଇଟା ଠିକ୍। ପ୍ରକୃତରେ ସେ ଆମେ ଯେଉଁ ଶକ୍ତି ପ୍ରାପ୍ତ ହୋଇଛେ ଭଗବାନଙ୍କ ରୂପରୁ ହିଁ ପ୍ରାପ୍ତ ହୋଇଛେ, ଭଗବାନ ଯଦି ପ୍ରଦାନ ନ କରିବେ ତାହେଲେ ଆମେ କିଛି ପ୍ରାପ୍ତ ହୋଇପାରିବା ନାହିଁ। ସବୁକିଛି ଆମର ଶରୀରଠୁ ଆରମ୍ଭ କରି ମନ, ମନ ମଧ୍ୟ ଭଗବାନଙ୍କର। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ମନ ହେଉଛି କ'ଣ, ଇନ୍ଦ୍ରିୟାଣ ମନଶ୍ଚାସ୍ମୀ, ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ, ମନ ମଧ୍ୟ ଭଗବାନଙ୍କର ଗୋଟେ ବିଭୂତି, ଆମେ ସେଇ ମନ ପ୍ରଦାନ କରିଛନ୍ତି ଭଗବାନ। ଏ ମନ, ଏ ଯେଉଁ ଇନ୍ଦ୍ରିୟ ସବୁ, ଏସବୁ ଭଗବାନଙ୍କଠାରୁ ଆସିଛି ଇନ୍ଦ୍ରିୟ, ଆମେ ଯାହା ସବୁ ପ୍ରାପ୍ତ ହେଇଛି ସବୁ ଭଗବାନଙ୍କଠାରୁ ପ୍ରାପ୍ତ ହୋଇଛେ, ତେଣୁ ଆମେ ମଧ୍ୟ ଭଗବାନଙ୍କର ଅଂଶ। ମହିମାଂଶ ଜୀବ ଲୋକ ଜୀବଭୂତ ସନାତନ, ଆମେ କିନ୍ତୁ ଇଣ୍ଡିପେଣ୍ଡେଣ୍ଟ ନୁହଁ, ମନେ ମନେ ଆମେ ଏଇଟା ହେଇଯାଏ ନାହିଁ, ଆମେ ମଧ୍ୟ ଭଗବାନଙ୍କର ଆସେ। ତେଣୁ ଏ କଥା ବର୍ଣ୍ଣନା କରାଯାଏ ଭଗବାନଙ୍କର ଭକ୍ତ ବତ୍ସଳତା, ସେଥିରେ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଭକ୍ତ ବତ୍ସଳତା କିଭଳି, ଯେ ଶ୍ରୀଧର ତାଙ୍କ ସ୍ତୁତିରେ କହିଛନ୍ତି ଏ କଥା, ଶ୍ରୀଧର ପ୍ରଭୁ ତାଙ୍କ ସ୍ତୁତିରେ କହିଛନ୍ତି, ଭକ୍ତି ଯୋଗେ ଗ୍ରୀଷ୍ମ ତୋମା ଜିନିଲ ସମରେ, ଭକ୍ତି ଯୋଗେ ଯଶୋଦାୟ ବାନ୍ଧିଲ ତୁମାରେ, ଭକ୍ତି ଯୋଗେ ତୁମାରେ ବେ ତିଲ ସତ୍ୟ ଭାମା, ଭକ୍ତି ବସେ ତୁମି କାନ୍ଧେ କହିଲା ଗୋପରାମା, ଅନନ୍ତ ବ୍ରହ୍ମାଣ୍ଡ କୋଟି ବହେ ଯାର ମନେ, ସେ ତୁମି ଶ୍ରୀ ଦାମ ଗୋପାଳ ପରେ। ଇ ଭଗବାନଙ୍କର ଭକ୍ତି ଭକ୍ତ ବତ୍ସଳତା, ଭଗବାନଙ୍କୁ କର୍ମ ବତ୍ସଳ ବା ଜ୍ଞାନ ବତ୍ସଳ ବା ଯୋଗ ବତ୍ସଳ ବୋଲି କୁହାଯାଏ ନାହିଁ, ଭଗବାନ କୁହାଯାଏ ଭକ୍ତ ବତ୍ସଳ, କାରଣ ଭଗବାନ ଭକ୍ତଙ୍କ ପ୍ରତି ଆସକ୍ତ ରହିଛନ୍ତି। ଭକ୍ତ ବତ୍ସଳତା ଏଠି କୁହାଯାଉଛି ଯେ ଭକ୍ତି ଯୋଗେ ଭୀଷ୍ମତମା ଜିନିଲ ସମରେ, ଭକ୍ତି ଯୋଗେ ଭୀଷ୍ମଦେବ ଭଗବାନଙ୍କର ଜଣେ ଭୀଷ୍ମଦେବ ତ ଜଣେ ମହାଜନ ଭଗବାନଙ୍କ ଭକ୍ତ, ସେ ସମରେ ଜିନିଗଲେ, ଭୀଷ୍ମଦେବ ଭଗବାନଙ୍କୁ ଜିଣିଗଲେ, କାରଣ ଭଗବାନ ଶପଥ କରିଥିଲେ ଯେ ମୁଁ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ଭୀଷ୍ମଦେବ ଶପଥ କଲେ ଯେ କାହିଁକି ନା ତା ପର ତା ପୂର୍ବଦିନ କିଏ ଦୁର୍ଯ୍ୟୋଧନ ଭୀଷ୍ମଦେବଙ୍କୁ ବହୁତ ତିରସ୍କାର କରିଥିଲେ, ତେଣୁ ଭୀଷ୍ମଦେବ ପାଞ୍ଚଟି ବାଣ ସଜାଡ଼ିକି ରଖିଲେ, ପାଞ୍ଚଟି ବାଣ କହିଲେ କାଲି ସକାଳେ ଏହି ପାଞ୍ଚଟି ବାଣରେ ପାଞ୍ଚ ପାଣ୍ଡବଙ୍କୁ ହତ୍ୟା କରାଯିବ, ଏହିଭଳି ଭାବରେ କରିଥିଲେ। ତେଣୁ ଭଗବାନ କୌଶଳ କରି ସେ ପାଞ୍ଚ ବାଣକୁ ନେଇଗଲେ। ତେଣୁ ଭୀଷ୍ମ ଯେତେବେଳେ କଥା ଜାଣିଲେ, ତେଣୁ କହିଲେ, ତାକୁ ସେଦିନ ପ୍ରତିଜ୍ଞା କଲେ ଯେ ଆସନ୍ତାକାଲି ମୁଁ ନିଶ୍ଚିନ୍ତ ଭାବରେ ଅର୍ଜୁନକୁ ହତ୍ୟା କରିବି, ଯୁଦ୍ଧରେ ବିନାଶ କରିବି, ନହେଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରେଇବି। ଏ ଭୀଷ୍ମଦେବ ପ୍ରତିଜ୍ଞା କରିଥିଲେ, କିନ୍ତୁ ଭଗବାନ ପ୍ରତିଜ୍ଞା କରିଥିଲେ ଯେ ମୁଁ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ। ତେଣୁ ଇଏ ସମର ଗୋଟେ ଚାଲିଲା, ଇଏ ଗୋଟେ ଯୁଦ୍ଧ ମହାଭାରତ ଯୁଦ୍ଧ ଭିତରେ କଣ, ଇଏ ଗୋଟେ ଆଉ ଗୋଟେ ଯୁଦ୍ଧ। ଭଗବାନଙ୍କ ପ୍ରତିଜ୍ଞା ଯେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, ଭକ୍ତର ପ୍ରତିଜ୍ଞା ଯେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି, ଇଏ ଜିତିବ। ତେଣୁ ଯେତେବେଳେ ଭଗବାନ ଅନ୍ତିମରେ ଭୀଷ୍ମଦେବ ସରସଜ୍ୟାରେ ପଡ଼ିଥିଲେ, ଭଗବାନ ସେ କଥା ସେ କହିଛନ୍ତି, ପ୍ରଭୁ ଆପଣ ହାରିଯାଇଛନ୍ତି ମୋଠାରୁ। କିଭଳି ନା, ସ୍ୱନିଗମ ପହାୟ ମତ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁ ଅବପ୍ଲୁତ ରଥସ୍ତୁ ଦ୍ରୁତ ରଥଚରଣ ଅଭୟାଚଳକୁ ହନ୍ତୁମିବ ହରିଡ଼ିବ ପତୋତ୍ତରୀୟ। ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଭୀଷ୍ମଦେବ ପରି ଉଦ୍ଧୃତି ରହିଛି, ପ୍ରଥମରେ କହୁଛନ୍ତି କଥା। ସ୍ୱନିଗମ ପହାୟ, ଭଗବାନ ନିଜର ପ୍ରତିଜ୍ଞାଙ୍କୁ ତ୍ୟାଗ କରିଦିଅନ୍ତି, ଭକ୍ତର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ମଧ୍ୟ ତ୍ୟାଗ କରିଦିଅନ୍ତି। ସ୍ୱନିଗମ, ଭଗବାନ ପ୍ରତିଜ୍ଞା କରିଥିଲେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ସେଇଟା ତ୍ୟାଗ କରିଦେଲେ। କାହିଁକି ନା, ମତ ପ୍ରତି ରୀତମ ଅଧିକର୍ତ୍ତୁ ମତ ପ୍ରତିଜ୍ଞା, ମୋର ପ୍ରତିଜ୍ଞାଙ୍କୁ ସତ୍ୟରେ ପରିଣତ କରିବା ପାଇଁ। ସ୍ୱନିଗମ ପାହାୟ ମତ ପ୍ରତିଜ୍ଞା ରୀତମ ଅଧିକ ଅବକୃତ ରଥସ୍ତୁ। ତେଣୁ ତା ପରଦିନ ଯେଉଁ ଯୁଦ୍ଧ ହେଲା ମହାଭାରତ ଯୁଦ୍ଧ, ସେ ଯୁଦ୍ଧରେ ଭୀଷଣ ଯୁଦ୍ଧ କରିଥିଲେ। ଏବଂ ସେ ସମୟରେ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଏ ଯେଉଁ 18 ଦିନ ଯୁଦ୍ଧ ହେଲା, ଅର୍ଜୁନଙ୍କର କେତେ ପରିଶ୍ରମ ହେଇଛି ନା, ତାଙ୍କର ମୁକୁଟଟି ପଡ଼ିଯାଇଛି, ସେତିକି ତାଙ୍କର କ୍ଷତି ହେଇଛି, ଆଉ କିଛି ତାଙ୍କର ହେଇନି। ତାଙ୍କ ଶରୀରରୁ ଝାଳ ବାହାରିଥିଲା, ସେଇଟା କୁହାଯାଉଛି, ସେତିକି ପରିଶ୍ରମ ସେ କରିଛନ୍ତି, ଶରୀରରୁ ଝାଳ ବାହାରିଥିଲା, ପରିଶ୍ରମ ହେଇଯାଇଥିଲା ତାଙ୍କ। କାରଣ ଭୀଷ୍ମଦେବ ଏଭଳି ଯୁଦ୍ଧ କଲେ, ସେ ଯୁଦ୍ଧ କରିବାକୁ ଫୁରସତ ପାଇଲେ ନାହିଁ, ତେଣୁ ଭଗବାନ ଆଉ ରହିପାରିଲେ ନାହିଁ, ଭିତରେ ପ୍ରତିଜ୍ଞାଙ୍କୁ ତ୍ୟାଗ କରିଦେଲେ, ରଥରୁ ଡେଇଁ ପଡ଼ିଲେ, ବୁଲିବା ପାଇଁ ମଧ୍ୟ ତର ପାଇଲେନି, ଡେଇଁ ପଡ଼ିଲେ ଅବପ୍ଲୁତ ରଥସ୍ତ। ଏବଂ ଦ୍ରୁତ ରଥଚରଣ, ଗୋଟେ ରଥ ଚକାଟେ ଥିଲା, ସେ ରଥଟାକୁ ଧରି ଅଭୟାଚଳକୁ ଚାଲି ବହୁତ ଦ୍ରୁତ ବେଗରେ ଚାଲିଲେ। ଏଭଳି ଭାବରେ ଚାଲୁଛନ୍ତି ଯେ ପୃଥିବୀ କମ୍ପମାନ ହୋଇଯାଉଛି, ସମସ୍ତେ ଶକ୍ତି ସହିତ ଯାଉଛନ୍ତି ଭଗବାନ। ହନ୍ତୁମିବ ହରିଡ଼ିବ, ଯେଭଳି ଭାବରେ ହରି ବା ସିଂହ ଡିଭ ବା ହାତୀକୁ ହତ୍ୟା କରିବା ପାଇଁ ଯାଆନ୍ତି, ସେଭଳି ଭାବରେ ଭଗବାନ ଯାଉଛନ୍ତି, ହରି ସେତୁ ସ୍ୱୟଂ ହରି, ତେଣୁ ତାଙ୍କୁ ହାତୀକୁ ହତ୍ୟା କରିବା ପାଇଁ ଯାଉଛନ୍ତି। ତେଣୁ ଅର୍ଜୁନ ଯେତେ କହୁଛନ୍ତି, ପ୍ରଭୁଙ୍କୁ ଅନୁରୋଧ କରୁଛନ୍ତି, ତାଙ୍କ ପାଦ ଧରିକିରି ଅନୁରୋଧ କରୁଛନ୍ତି, ପ୍ରଭୁ ଆପଣ ପ୍ରତିଜ୍ଞା କରିଛନ୍ତି ମୋର ଜୀବନ ଚାଲିଗଲେ ଯାଉ, ଆପଣ ପ୍ରତିଜ୍ଞା ନଷ୍ଟ ନ ହଉ, ଆପଣ ପ୍ରତିଜ୍ଞା କରିଛନ୍ତି ଧର ଚକ୍ର ଧାରଣ କରିବେ ନାହିଁ ବା ଅସ୍ତ୍ର ଧାରଣ କରିବେ ନାହିଁ, ଆପଣ କାହିଁକି ଅସ୍ତ୍ର ଧାରଣ କରୁଛନ୍ତି। କିନ୍ତୁ ଅର୍ଜୁନ ଯେତେ ମନା କଲେ ମଧ୍ୟ, ତାଙ୍କ ପାଦକୁ ଯେଉଁଠି ଧରିଲେ ମଧ୍ୟ, ସେ ଟାଣି ଟାଣିକି ଚାଲିଗଲେ ଭଗବାନ। ଏ ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ ଭଗବାନ ନିଜ ପ୍ରତିଜ୍ଞାଙ୍କୁ ମଧ୍ୟ ତ୍ୟାଗ କରିଦେଲେ, ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ନିଜର ଭକ୍ତର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ। ତେଣୁ ଭୀଷ୍ମଦେବ କହିଲେ, ପ୍ରଭୁ ଆସନ୍ତୁ, ଆପଣଙ୍କୁ ସ୍ୱାଗତ କରୁଛି, ସ୍ୱାଗତମ କୃଷ୍ଣ କହି କହି ସେ ଅସ୍ତ୍ର ତ୍ୟାଗ କରିଦେଇଛନ୍ତି। କିନ୍ତୁ ସେହି ସମୟରେ ସନ୍ଧ୍ୟା ହୋଇଯାଇଛି, ଶଙ୍ଖ ବାଜିଯାଇଛି, ତେଣୁ ଯୁଦ୍ଧ ବନ୍ଦ ହୋଇଗଲା। ତେଣୁ ଭଗବାନ ତାଙ୍କୁ ହତ୍ୟା କରେ ନାହିଁ, ନହେଲେ ତାଙ୍କୁ ହତ୍ୟା କରିଦେଇଥାନ୍ତି ସେ ଭଗବାନ। ଯାହା ଭଗବାନଙ୍କ ଲୀଳା ଯାହାକୁ ହୋଇଥିଲେ ଆମେ ଜାଣିବା ଯେ ଭଗବାନ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ତ୍ୟାଗ କରନ୍ତି, ଆମେ ଗତକାଲି ଯେଉଁ କହୁଥିଲେ। ସେଇଥିପାଇଁ ଭଗବତ ଗୀତାରେ ଯେଉଁ ଏତେ ଶ୍ଳୋକ ରହିଛନ୍ତି, ଭଗବାନ ଅର୍ଜୁନକୁ କହିନାହାନ୍ତି ତୁମେ ଘୋଷଣା କର, ଏଇ ଗୋଟିଏ ଶ୍ଳୋକରେ ଭଗବାନ ନବମ ଅଧ୍ୟାୟ 31 ଶ୍ଳୋକରେ ଭଗବାନ କହୁଛନ୍ତି, ଅର୍ଜୁନ ତୁମେ ପ୍ରତିଜ୍ଞା କରି କୁହ, ମୁଁ ପ୍ରତିଜ୍ଞା କରିବି ନାହିଁ। କୌନ୍ତେୟ ପ୍ରତିଜ୍ଞାନି ହିଁ ନା ମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବେ ହେଲେ ବିନାଶ ନାହିଁ। ମୁଁ ଯଦି ପ୍ରତିଜ୍ଞା କରିବି, ମୁନି ଋଷିମାନେ କହିବେ ଆପଣଙ୍କ ପ୍ରତିଜ୍ଞାକୁ ତ ଭଙ୍ଗ କରିଦେଉଛନ୍ତି, ଆଉ ଆପଣଙ୍କ କଥାରେ କ'ଣ ବିଶ୍ୱାସ କରିବା। କିନ୍ତୁ ମୋର ଭକ୍ତ ଯଦି ପ୍ରତିଜ୍ଞା କରିବ, ତାହେଲେ ସେଇଟାକୁ ମୁଁ ଭାଙ୍ଗି ଭଙ୍ଗ କରିପାରିବି ନାହିଁ, ମୁଁ ତାକୁ ରକ୍ଷା କରିବି। ସତ୍ୟମ ବିଧାତମ ନିଜଭୃତ୍ୟ ଭାଷିତମ, ଭାଗବତ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏକଥା କହୁଛନ୍ତି ଶ୍ରୀଦେବ ଗୋସ୍ୱାମୀ। ସତ୍ୟମ ନିଜ ଭୃତ୍ୟ, ନିଜର ଭକ୍ତଙ୍କର କଥାକୁ ଭଗବାନ ସତ୍ୟରେ ପରିଣତ କରନ୍ତି। ତେଣୁ ସେକଥା ସୁଦର କହୁଛନ୍ତି, ଭକ୍ତି ଯୋଗେ ବିଷ୍ଣୁ ତୁମାଏ ଜିନିଲେ ସମରେ, ଭକ୍ତି ଯୋଗେ ଯଶୋଦା ଆୟ ବାନ୍ଧିଲେ ତୁମାରେ। ଭଗବାନ କେହି ବାନ୍ଧି ପାରିବେ ନାହିଁ, କାରଣ ଭଗବାନଙ୍କ କିଛି ବାହାର ନାହିଁ କି ଅନ୍ତର ନାହିଁ, ତାକୁ ବାନ୍ଧି ହେବ ନାହିଁ। କିନ୍ତୁ ଯଶୋଦା ମା କହିଲେ ଭକ୍ତିରେ ବାନ୍ଧିଲେ, ଦଶମ ଅଷ୍ଟମ ଦ୍ୱାରା ସେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର କିଭଳି ଭକ୍ତ ବତ୍ସଳତା, ଭଗବାନ କେମିତି ଲୀଳା କରୁଛନ୍ତି। ବହୁତ ସୁନ୍ଦର ଶ୍ଲୋକଟି ଅଛନ୍ତି ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ସମୟ ହେଇଯାଇଛି। ତେଣୁ ସେ କହୁଛନ୍ତି ଯେ ଭଗବାନଙ୍କୁ ବାନ୍ଧିବା ପାଇଁ କିଏ ଚାହୁଁଛନ୍ତି ନା ଯଶୋଦା ମା, କିଭଳି ସେ ଭଗବାନ ନା ଯାହାକୁ ନବମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ନବମ ଅଷ୍ଟମ ଅଧ୍ୟାୟରେ ଯେ ତ୍ରୟା ଉପନିଷଦ ବିଷ୍ଟ ତ୍ରୟା ବେଦ, ତିନି ତିନି ବେଦ ଯେଉଁ ରହିଛି ରୂପ ସାମ ଯଜୁ ଏବଂ ଉପନିଷଦ ମଧ୍ୟ, ତ୍ରୟାଚ ଉପନିଷଦ ବିଷ୍ଟ ସାଂଖ୍ୟ ଯୋଗେଇଛ ଶାଶ୍ୱତ ସାତ୍ୱତେଇ, ବା ସାଂଖ୍ୟ ଯୋଗରେ ହେଉ ବା ଭକ୍ତମାନେ ଉପଗୀୟମାନ ମହାତ୍ମା ଯାହାର ମହାତ୍ମାକୁ ଗାନ କରନ୍ତି, ଯେଉଁ ତିନି ବେଦରେ ଯେଉଁ ଭଗବାନଙ୍କର ଗୁଣଗାନ କରାଯାଉଛି, ମହାତ୍ମା ଗାନ କରାଯାଉଛି, ଉପନିଷଦ ବେରେ ଯାହାର ମହାତ୍ମା ଗାନ କରାଯାଉଛି, ସାଂଖ୍ୟ ଯୋଗରେ ମଧ୍ୟ ଯାହାଙ୍କର ଗୁଣଗାନ କରାଯାଉଛି, ସତ୍ୱତେଇ ଭକ୍ତମାନେ ମଧ୍ୟ ଯାହାଙ୍କର ଗୁଣଗାନ କରନ୍ତି, ସେହି ଉପଗୀୟମାନ ମହାତ୍ମା ହରି ତା ମାନ୍ୟତମ ଆତ୍ମଜମ, ସେହି ହରିକୁ ଯଶୋଦା ମା ଭାବିଲେ ଇଏ ମୋର ପୁତ୍ର କହିକି ବାନ୍ଧିବା ପାଇଁ ବସିଲେ, ଯେତେ ଚେଷ୍ଟା କଲେ ମଧ୍ୟ ବାନ୍ଧିବା ପାଇଁ ବାନ୍ଧି ପାରିଲେ ନାହିଁ, ସବୁବେଳେ ଦୁଇ ଆଙ୍ଗୁଳି କମେଇଲା। ଇଏ ମଧ୍ୟ ଗୋଟେ ଆଶ୍ଚର୍ଯ୍ୟ, ଏଠି ତିନୋଟି ଆଶ୍ଚର୍ଯ୍ୟ ରହିଛି କୁହାଯାଏ ସେ କଥା। ତିନୋଟି ଆଶ୍ଚର୍ଯ୍ୟ କ'ଣ ନା, ଯେତେ ବାନ୍ଧିଲେ ମଧ୍ୟ ଯେତେ ଦୌଡ଼ି ଆସିଲା, ଯେଉଁ ଦୌଡ଼ି ସବୁ ସମାନ ନଥିଲା, କିଏ ଛୋଟ ଥିଲା କିଏ ବଡ଼ ଥିଲା, କିନ୍ତୁ ସବୁବେଳେ ଦୁଇ ଆଙ୍ଗୁଳି କମିଯାଉଥିଲା, ଇଏ ଗୋଟେ ଆଶ୍ଚର୍ଯ୍ୟ। ତେଣୁ ଆଉ ଗୋଟେ ଆଶ୍ଚର୍ଯ୍ୟ ହେଉଛି ଯେ ଭଗବାନଙ୍କର ଯେଉଁ ରହିଛି ଉଦର, ସେ ଉଦର ବୃଦ୍ଧି ହେଉନଥିଲା, ସେ ଉଦର ଯେଠିକି ବି ସେଠିକି ପ୍ରପାତ ମହାରାଜ କହୁଛନ୍ତି 2 ଫୁଟର ଦୌଡ଼ି ହେଲେ ବାନ୍ଧି ହେଇଯିବ, ଭଗବାନଙ୍କର କମରରେ ବନ୍ଧା ହେଇଥିଲା, ସେଇଟା କମର ପଟି ଥିଲା 2 ଫୁଟ ମାତ୍ର, କିନ୍ତୁ ଯେତେ ଆଣିଲେ ମଧ୍ୟ ସେ ଦୁଇ ଆଙ୍ଗୁଳ କମିଯାଉଛି, ଅଧିକ ଏକ ଆଙ୍ଗୁଳ ହେଉନି କି ତିନି ଆଙ୍ଗୁଳ ହେଉନି, ଏ ଦ୍ୱିତୀୟ ଆଶ୍ଚର୍ଯ୍ୟ। ଉଦରଂ ତିଳ ମାତ୍ରମ ବି ନ ବିପୁଳି ଭବତି, ଦାମପି ଅଙ୍ଗୁଳି ମାତ୍ରମ ବି ନ ନ୍ୟୁନମ ଭବତି, ଏବଂ 2 ଆଙ୍ଗୁଳ ସବୁବେଳେ 3 ଆଙ୍ଗୁଳ ନୁହଁ କି 4 ଆଙ୍ଗୁଳ ନୁହଁ କି 1 ଆଙ୍ଗୁଳ ନୁହଁ, ଏ 2ଟି ଆଶ୍ଚର୍ଯ୍ୟ, ଏ 2ଟି ଆଶ୍ଚର୍ଯ୍ୟ ଏଥିରେ ରହିଛି। କିନ୍ତୁ ତଥାପି ଭଗବାନ ବନ୍ଧିତ ହେଲେ, ବନ୍ଧା ହେଲେ ଯଶୋଦା ମାଙ୍କର, ବନ୍ଧା ହେଲେ ଇଏ କିପରି ବନ୍ଧା ହେଲେ ନା କୃପା, କୃପା ଆସିଛି ଭଗବାନଙ୍କ ଭକ୍ତ ବତ୍ସଳତାରେ ସେ ବନ୍ଧା ହେଲେ, ଭଗବାନ ଆଉ କାହା ଦ୍ୱାରା ବନ୍ଧା ହେଇପାରିବେ ନାହିଁ, ଭକ୍ତ ହିଁ ତାଙ୍କୁ ବାନ୍ଧିବେ, ନହେଲେ ସେ ଆଉ କିଏ ବାନ୍ଧିପାରିବେନି ଭଗବାନଙ୍କୁ। ଇ ଭଗବାନଙ୍କର ଯେଉଁ 2ଟି ଆଙ୍ଗୁଳ କମିଯାଉଥିଲା ତା'ର କାରଣ କ'ଣ ନା, ଗୋଟିଏ ହେଉଛି ଯଶୋଦାଙ୍କର କ'ଣ ଅତ୍ର ପରିଶ୍ରମ ଇତି କୃପା ତାଭ୍ୟାମ 2 ଆଙ୍ଗୁଳ, ଗୋଟିଏ ହେଉଛି ଭଗବାନଙ୍କର କୃପା ଆଉ ଗୋଟେ ହେଉଛି ଭକ୍ତଙ୍କର ପରିଶ୍ରମ, ଏଇ 2 ଆଙ୍ଗୁଳ ସେଥିପାଇଁ କମିଯାଉଥିଲା। ତେଣୁ ଯଶୋଦା ମା ତାଙ୍କୁ ବାନ୍ଧିଲେ, ସମୟରେ ବାନ୍ଧିଲେ, ଭକ୍ତି ଯୋଗେ ଯଶୋଦା ବାନ୍ଧିଲେ ତୁମାରେ, ଖାଲି ଯଶୋଦା ଯେ ବାନ୍ଧିଲେ ତା ନୁହଁ, ସବୁ ଗୋପୀମାନେ ମଧ୍ୟ ତାଙ୍କୁ ସେଇଭଳି ଭାବେ ଭକ୍ତ ତାଙ୍କ ଅଧୀନ କରିଦେଇଥିଲେ, ଭାଗବତରେ ବର୍ଣ୍ଣନା କରାଯାଇଛି। ଶ୍ରୀକଦେବ ଗୋସ୍ୱାମୀ କହୁଛନ୍ତି ଯେ ଗୋପୀ ବି ସ୍ତବିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାରତି କ୍ୱଚିତ୍ ନୃତ୍ୟ ତଦ୍ବଶ ଦାଦୁ ଯନ୍ତ୍ରବତ୍, ଯେଉଁଭଳି ଭାବରେ ଗୋଟେ କଣ୍ଢେଇ ଦାରୁ ମାନେ କ'ଣ କଣ୍ଢେଇ ନଚା, କଣ୍ଢେଇକୁ ନାଚ କରାଏ, ସୂତାରେ ନଚାଏ ତାକୁ, ସେଇଭଳି ଭାବରେ ଭଗବାନ ଗୋପୀମାନଙ୍କ ଦ୍ୱାରା ସେଇଭଳି ଭାବରେ ବଦ୍ଧା ହୋଇକି ରହିଥିଲେ ତାଙ୍କର ବସରେ ରହିଯାଇଥିଲେ ସେଇଭଳି ଭାବରେ। ସେଇଭଳି ଭାବରେ ଭକ୍ତି ଯୋଗେ ତୁମାରେ ବେଚିଲ ସତ୍ୟଭାମା, ସତ୍ୟଭାମା ଭଗବାନ ବିକ୍ରି କରିଦେଲେ, ସେ ଗୋଟେ ଯେଉଁ ବ୍ରତ କରିଥିଲେ, ଯେଉଁ ବ୍ରତରେ ସେ ଚାହୁଁଥିଲେ ଭଗବାନଙ୍କର ଅଧିକ କୃପା ପ୍ରାପ୍ତ ହେବେ, ଭଗବାନଙ୍କର ଅଧିକ ପ୍ରେମ ପ୍ରାପ୍ତ ହେବା ପାଇଁ, ନାରଦ ମୁନିକୁ ସେ ଯଜ୍ଞ କରିବା ପାଇଁ କହିଥିଲେ। ତେଣୁ ଯଜ୍ଞରେ ନାରଦ ମୁନି କହିଲେ ତୁମେ କ'ଣ ଦେବ, ଆଉ ଦକ୍ଷିଣା ମୋତେ କ'ଣ ଦେବ, ନା କ'ଣ ଦରକାର ଦକ୍ଷିଣା ଆପଣଙ୍କର, ନା ଆପଣ ମୋତେ ସବୁଠାରୁ ପ୍ରିୟ ସେଇଟା ମୋତେ ପ୍ରଦାନ କରନ୍ତୁ। ତେଣୁ ସତ୍ୟଭାମା ସେ କହିଲେ ମୋର ପ୍ରିୟ ହେଉଛନ୍ତି କୃଷ୍ଣ, ତେଣୁ ତାଙ୍କୁ ପ୍ରଦାନ କରେ, ତେଣୁ ତାଙ୍କୁ ବିକି ଦେଇଥିଲେ। ତେଣୁ ଇଏ ଗୋଟେ ଲୀଳା ରହିଛି। ତା ବଦଳରେ ଯେତେ ଅଳଙ୍କାର ରଖିଲେ ମଧ୍ୟ ହେଇପାରିବାନି, ଭଗବାନଙ୍କ ସହିତ ସମାନ ହେଇପାରିବା ନାହିଁ। ଅନ୍ତିମରେ ଗୋଟେ ତୁଳସୀ ପତ୍ରରେ ଭଗବାନଙ୍କ ନାମ ରଖିକି ଯେତେବେଳେ ରଖା ହେଇଗଲା, ସେତେବେଳେ ଭଗବାନ ସହିତ ସମାନ ହେଇଗଲା। ସତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ ତଥାପି ନାହିଁ କୃଷ୍ଣ ନାମରେ ସମାନ। ତେଣୁ ଏଇଭଳି ଭାବରେ ଅନନ୍ତ ବ୍ରହ୍ମାଣ୍ଡ କୋଟି ଭୟ ଯାହାର ମାନେ ଏଇ ଅନନ୍ତ ବ୍ରହ୍ମାଣ୍ଡ କୋଟି ବ୍ରହ୍ମାଣ୍ଡ ରହିଛି ଭଗବାନଙ୍କ ଠାରୁ ସେସବୁ ଆସୁଛି, ଅନନ୍ତ କୋଟି ବ୍ରହ୍ମାଣ୍ଡ ଆସୁଛି। କିନ୍ତୁ ସେଇ ଭଗବାନ ସେ ତୁମି ଶ୍ରୀରାମ ଗୋପା ବହିଲା ହେବନି, ଶ୍ରୀରାମଙ୍କୁ ସେ ନିଜେ ହାରି ଯାଉଛନ୍ତି, ତାଙ୍କ ପାଖରେ ହାରିକି ତାଙ୍କ କାନ୍ଧରେ ନେଉଛନ୍ତି। ଏଇଟି ଦଶ ଶତ 18,000 ବର୍ଣ୍ଣନା କରାଯିବ। ଇଏ ହେଉଛି ଭଗବାନଙ୍କର ଭକ୍ତ ଉତ୍ସବତା। ତେଣୁ ଭଗବାନ ସବୁବେଳେ କହୁଛନ୍ତି ସାଧବ ହୃଦୟ ମୟମ ସାଧନା ହୃଦୟ କୁହମ ମଦନ୍ୟାମ ତେନ ଜାନାନ୍ତି ନାମ ତେଭ୍ୟ ମନା ଗପି। ସାଧୁଙ୍କର ହୃଦୟରେ ଭଗବାନ ରହୁଛନ୍ତି, ଭଗବାନ ହୃଦୟରେ ସାଧୁ ରହୁଛନ୍ତି। ସେଥିପାଇଁ ଆମର ପ୍ରଭୁ ଏଠି ରଖିଛନ୍ତି ମୁଁ ଭକ୍ତ ପରାଧୀନ ଭକ୍ତର ଅଧୀନ ଅହମ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ବି ବ୍ୟସ୍ତ ହୃଦୟ ଭକ୍ତି ଭକ୍ତ ଜନପ୍ରିୟ ଭାଗବତ ନବସ୍କନ୍ଦ ବର୍ଣ୍ଣନା କରାଯିବ। ତେଣୁ ଏ ଭଗବାନଙ୍କର ଭକ୍ତ ବତ୍ସଳତା ଆଜି ଚାରି କୁମାର ଭଗବାନଙ୍କର କେତେ ଭକ୍ତ ବତ୍ସଳତା ଦର୍ଶନ କରୁଛନ୍ତି, ଏସବୁ ଲୀଳା ସବୁ ବର୍ଣ୍ଣନା କରାଯିବ। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ନିଦାୟ ଗୋର ପ୍ରମାନନ୍ଦୀ ଜୟ ଶ୍ରୀ ଗୋପାଳ।